ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଭାରତୀୟ ଆଇନ ଢାଞ୍ଚାକୁ ଆଧୁନିକ ଓ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ 2024 ବର୍ଷରେ ଅଣାଯାଇଛି ଗୁରୁତ୍ୱପୂର୍ଣ୍ଣ ଆଇନଗତ ସଂସ୍କାର। ଭାରତୀୟ ମହାକାଶ କ୍ଷେତ୍ର ପାଇଁ 2024 ଗୁରୁତ୍ୱପୂର୍ଣ୍ଣ ଥିଲା କହିଲେ କେନ୍ଦ୍ର ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ। ଭାରତ ନେପାଳ ସାମରିକ ଅଭ୍ୟାସ ସୂର୍ଯ୍ୟକିରଣର ଅଷ୍ଟାଦଶ ସଂସ୍କରଣ ଆଜି ନେପାଳରେ ଆରମ୍ଭ। ସମଗ୍ର ବିଶ୍ୱରେ ନବବର୍ଷ 2025 ପାଇଁ ଆରମ୍ଭ ହୋଇଛି ସ୍ୱାଗତ ଉତ୍ସବ ଏବଂ ସନ୍ତୋଷ ଟ୍ରଫି ଟାଇଟଲ ହାସଲ ପାଇଁ ଆଜି ପଶ୍ଚିମବଙ୍ଗ ଓ କେରଳ ମଧ୍ୟରେ ମୁକାବିଲା। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ଭାରତୀୟ ଆଇନ ଢାଞ୍ଚାକୁ ଆଧୁନିକରଣ କରିବା ସହିତ ଏହାକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ 2024 ବର୍ଷରେ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଆଇନଗତ ସଂସ୍କାର ଅଣାଯାଇଛି। ଜାହାଜ ନିର୍ମାଣ, ବ୍ୟାଙ୍କ, ରେଳବାଇ, ବିମାନ ଉଡ଼ାଣ ଓ ବିଭିନ୍ନ କ୍ଷେତ୍ରକୁ ବିକଶିତ କରିବା ଲକ୍ଷ୍ୟରେ ଆଇନରେ ସଂସ୍କାର ଓ ସଂଶୋଧନ କରାଯାଇଛି। 2024 ଦେଶର ଅନେକଗୁଡ଼ିଏ ପୁରୁଣା ଆଇନକୁ ବଦଳାଯାଇଛି। ପୁରୁଣା ଅପରାଧିକ ଆଇନ ବଦଳରେ ନୂତନ ଭାରତୀୟ ଅପରାଧିକ ଆଇନ ପ୍ରବର୍ତ୍ତନ କରାଯାଇଛି। 1934 ବିମାନ ଆଇନ ବଦଳରେ ବାୟୁଯାନ ଆଇନ ପ୍ରବର୍ତ୍ତିତ ହୋଇଛି। ସେହିଭଳି 1925 ସାମୁଦ୍ରିକ ଆଇନକୁ ବଦଳାଯାଇଛି। ଭାରତୀୟ ପିଙ୍ଗଳ କୋଡ୍ ବଦଳରେ ଭାରତୀୟ ନ୍ୟାୟ ସଂହିତା ଅଣାଯାଇଛି। ଭାରତୀୟ ସାକ୍ଷ୍ୟ ଅଧିନିୟମ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଲାଗୁ କରାଯାଇଛି। ୱାକଫ ସଂଶୋଧନ ବିଧେୟକ 2024 ଏବଂ ମୁସଲମାନ ୱାକଫ ଉଚ୍ଛେଦ ବିଲ୍ 2024 ଲୋକସଭାରେ ଉପସ୍ଥାପିତ କରାଯାଇଛି। 2024 ରେଳବାଇର କାର୍ଯ୍ୟ ପରିଚାଳନାକୁ ଦକ୍ଷ କରିବା ସହିତ ରେଳ ଜୋନ୍ଗୁଡ଼ିକୁ ଅଧିକ ସ୍ୱୟଂ ଶାସନ କ୍ଷମତା ପ୍ରଦାନ କରିବା ଲକ୍ଷ୍ୟରେ 2024 ରେଳବାଇ ସଂଶୋଧନ ବିଧେୟକ ଆଗତ କରାଯାଇଛି। ଖାଉଟିମାନଙ୍କ ସୁବିଧା ଓ ପୁଞ୍ଜିନିବେଶକାରୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ବ୍ୟାଙ୍କ ସଂଶୋଧନ ବିଧେୟକ ଅଣାଯାଇଛି। 2014 ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ନରେନ୍ଦ୍ର ମୋଦି 1500 ଅଧିକ ପୁରୁଣା ଆଇନକୁ ଉଚ୍ଛେଦ କରିଛନ୍ତି। କେନ୍ଦ୍ର ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି 2024 ଭାରତୀୟ ମହାକାଶ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସେ କହିଛନ୍ତି ଗତବର୍ଷ ପ୍ରାରମ୍ଭରେ ସୂର୍ଯ୍ୟ ମିଶନ ଅଭିଯାନରେ ଆଦିତ୍ୟ L1 ସଫଳତାର ସହ ହେଲୋ ଅର୍ବିଟ୍ରେ ଅବସ୍ଥାପିତ କରାଯାଇଥିଲା। ଇସ୍ରୋ ପକ୍ଷରୁ ସ୍ପାଡେକ୍ସ ଅଭିଯାନ ଆରମ୍ଭ କରାଯିବା ସହ ଗଗନଯାନ କାର୍ଯ୍ୟକ୍ରମ ପାଇଁ ଅନେକଗୁଡ଼ିଏ ପରୀକ୍ଷଣ କରାଯାଇଥିଲା। ମହାକାଶକୁ ମହିଳା ରୋବୋଟ୍ ପଠାଇବା ଅଭିଯାନରେ ବିଭିନ୍ନ ପରୀକ୍ଷଣ କରାଯାଇଥିଲା ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହି ଅଭିଯାନ ସଫଳ ହେବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ମହାକାଶରେ ଡକିଂ ପରୀକ୍ଷା ନିମନ୍ତେ ଉଦ୍ଦିଷ୍ଟ ସ୍ପେଡେକ୍ସର ସଫଳ ଉତ୍କ୍ଷେପଣ କରାଯାଇଛି। ଭବିଷ୍ୟତରେ ମହାକାଶ ଅଭିଯାନରେ ଏହି ଡକିଂ ବ୍ୟବସ୍ଥା ବିଶେଷ ସହାୟକ ହେବ। ମହାକାଶ କ୍ଷେତ୍ରରେ ନିଜସ୍ୱ ଜ୍ଞାନକୌଶଳ ଉପଯୋଗ କରାଯାଇ ଦେଶକୁ ସଫଳତା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ମନ୍ତ୍ର ଆଧାରରେ ଇସ୍ରୋ ପକ୍ଷରୁ କାର୍ଯ୍ୟ କରାଯାଉଥିବାରୁ ଡକ୍ଟର ସିଂ ଇସ୍ରୋକୁ ପ୍ରଶଂସା କରିଛନ୍ତି। ଆକାଶବାଣୀ ପକ୍ଷରୁ ସ୍ୱତନ୍ତ୍ର ବର୍ଷ ଶେଷ ସିରିଜ୍ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଗତବର୍ଷର ଉପଲବ୍ଧି ସମ୍ପର୍କରେ ଉଲ୍ଲେଖ କରାଯାଉଛି। ଏହି କ୍ରମରେ ଆଜି ଭାରତୀୟ ରେଳବାଇରେ ଗତବର୍ଷ ଗ୍ରହଣ କରାଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓ ସଫଳତା ସମ୍ପର୍କରେ ଉଲ୍ଲେଖ କରାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ପାଇଁ 2024 ଭାରତୀୟ ରେଳବାଇର ନୂତନ ଆଧୁନିକୀକରଣ ଯୁଗର ଆରମ୍ଭ କରାଯାଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। 2024 136 ବନ୍ଦେ ଭାରତ ଟ୍ରେନ୍ ଏବଂ 4 ଅମୃତ ଭାରତ ଟ୍ରେନ୍ର ଶୁଭାରମ୍ଭ କରାଯାଇଛି। ଅମୃତ ଭାରତ ଓ ବନ୍ଦେ ଭାରତ ଟ୍ରେନ୍ଗୁଡ଼ିକର ସଫଳତା ପରେ ଭାରତୀୟ ରେଳବାଇ ପକ୍ଷରୁ ନମୋ ଭାରତ ଦ୍ରୁତ ଟ୍ରେନ୍ର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହା ସହିତ ମୁମ୍ବାଇ ଅହମ୍ମଦାବାଦ ମଧ୍ୟରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର 243 କିଲୋମିଟର ରାସ୍ତା ନିର୍ମାଣ ସହିତ 13 ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଟ୍ରେନ୍ରେ କବଚ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଦେଶର 1000 ଅଧିକ ଷ୍ଟେସନରେ CCTV କ୍ୟାମେରା ଖଞ୍ଜାଯାଇଛି। ଏହା ସହିତ 6450 କିଲୋମିଟରରୁ ଅଧିକ ରେଳପଥର ନବୀକରଣ, ଟ୍ରେନ୍ଗୁଡ଼ିକର ଗତିକୁ 130 କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିଛି। ଆମ ସମ୍ବାଦଦାତା ଜଣାଇଛନ୍ତି ଆଧୁନିକ ଷ୍ଟେସନ, ସୁରକ୍ଷା ବ୍ୟବସ୍ଥାରେ ନୂତନ ଜ୍ଞାନକୌଶଳର ଉପଯୋଗ ସହିତ ରେଳଯାତ୍ରାକୁ ଆରାମଦାୟକ କରାଯାଇପାରିଛି। ଭାରତ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ସୁରକ୍ଷାକୁ ବିକଶିତ କରିବା ଲକ୍ଷ୍ୟରେ ଅଷ୍ଟାଦଶ ସାମରିକ ଅଭ୍ୟାସ ସୂର୍ଯ୍ୟକିରଣ ଆଜି ନେପାଳର ରୂପାନ୍ଦେହିର ସାଲଝାଣ୍ଡିଠାରେ ଆରମ୍ଭ ହୋଇଛି। ଏଥିରେ ବାଟାଲିୟନ୍ ସ୍ତରୀୟ ମିଳିତ ସାମରିକ ଅଭ୍ୟାସରେ ଜଙ୍ଗଲ ମଧ୍ୟରେ ଯୁଦ୍ଧ, ବିଭିନ୍ନ ପରିସ୍ଥିତିରେ ଆତଙ୍କବାଦ ମୁକାବିଲା ଏବଂ ବିପର୍ଯ୍ୟୟ ପରିଚାଳନାରେ ମାନବିକ ସହାୟତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ଦୁଇ ସପ୍ତାହ ଧରି ଚାଲିବାକୁ ଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାରତୀୟ ସେନାର ଏକାଦଶ ଗୋର୍ଖା ରାଇଫଲ ଏବଂ ନେପାଳ ସେନାର ସିଜଙ୍ଗ ବାଟାଲିୟନ୍ ଭାଗ ନେଉଛନ୍ତି। ଏହି ମିଳିତ ସାମରିକ ଅଭ୍ୟାସ ଦ୍ୱାରା ଉଭୟ ଦେଶ ମଧ୍ୟରେ ବୃତ୍ତିଗତ ସହଯୋଗ, ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ବିଶ୍ୱାସ ବୃଦ୍ଧି ସମେତ ସାଂସ୍କୃତିକ ସମ୍ପର୍କ ଆହୁରି ଦୃଢ଼ ହେବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ଉଭୟ ଦେଶ ମଧ୍ୟରେ ସାମରିକ ଅଭ୍ୟାସର ସପ୍ତଦଶ ସଂସ୍କରଣ ଗତବର୍ଷ ଭାରତର ପିଥୋରାଗଡ଼ରେ ଆୟୋଜିତ ହୋଇଥିଲା। 2010 ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ସାମରିକ ଅଭ୍ୟାସ କାର୍ଯ୍ୟକ୍ରମରେ ନେପାଳର 4,215 ଜଣ ଓ ଭାରତର 4,442 ଜଣ ସୈନିକ ପ୍ରଶିକ୍ଷିତ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସମଗ୍ର ବିଶ୍ୱରେ ଆଜି 2024 ବିଦାୟ ଦେବା ସହିତ 2025 ନବବର୍ଷକୁ ସ୍ୱାଗତ କରିବା ପାଇଁ ତତ୍ପରତା ଦେଖାଦେଇଛି। ସମଗ୍ର ବିଶ୍ୱ ଏଥିପାଇଁ ସଜବାଜ ହେଉଛି। ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ଆଜି ମଧ୍ୟରାତ୍ରିରୁ ନବବର୍ଷ 2025 ସ୍ଥାନୀୟ ସ୍କାଏ ଟାୱାରରୁ ପାରମ୍ପରିକ ଆତସବାଜୀ କାର୍ଯ୍ୟକ୍ରମ ସହିତ ସ୍ୱାଗତ କରାଯାଇଛି। ଏହାର 2 ଘଣ୍ଟା ପରେ ଅଷ୍ଟ୍ରେଲିଆରେ ମଧ୍ୟ ଲକ୍ଷାଧିକ ଲୋକ ସିଡ୍ନୀ ହାର୍ବରରେ ନବବର୍ଷ ପାଳନ କରିଛନ୍ତି। ସେହିଭଳି ଲଣ୍ଡନ, ରିଓ ଡି ଜେନେରୋ ଏବଂ ନ୍ୟୁୟର୍କର ସହରବାସୀ ନବବର୍ଷକୁ ସ୍ୱାଗତ କରିଛନ୍ତି। ନୂଆବର୍ଷ 2025 ସ୍ୱାଗତ କରିବା ପାଇଁ ଜାତୀୟ ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ବ୍ୟାପକ ପ୍ରସ୍ତୁତି ହୋଇଛି। ହୋଟେଲ ଓ ରେସ୍ତୋରାଁଗୁଡ଼ିକ ଆଲୋକମାଳାରେ ସଜାଯାଇଛି। ଦିଲ୍ଲୀ ପୁଲିସ ପକ୍ଷରୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ବଜାର ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ଉତ୍ତରାଖଣ୍ଡର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନଙ୍କ ଆଗମନ ହୋଇଛି। ଆମ ସମ୍ବାଦଦାତା ଜଣାଇଛନ୍ତି, ନୈନିତାଲ, ମସୁରୀ, ଔଲି, ତେହେରୀ ଓ ଆଲମୋଡ଼ା ଆଦି ପାର୍ବତ୍ୟାଞ୍ଚଳଗୁଡ଼ିକରେ ତୁଷାରପାତ ପରେ ପର୍ଯ୍ୟଟକମାନଙ୍କ ଆଗମନ ବୃଦ୍ଧି ପାଇଛି। ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତିର ସୁପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଉତ୍ତରାଖଣ୍ଡର ପର୍ଯ୍ୟଟନସ୍ଥଳୀ ନିକଟ ରାସ୍ତାଗୁଡ଼ିକରେ ଆଜି ସକାଳ 9:00 ଆସନ୍ତାକାଲି ରାତି 10:00 ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଗୋଆର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ 2024 ବିଦାୟ ଓ ନବବର୍ଷକୁ ସ୍ୱାଗତ କରିବା ପାଇଁ ଭିଡ଼ ଜମିବାରେ ଲାଗିଛି। ବିଶେଷ କରି ଗୋଆ ସମୁଦ୍ର ବେଳାଭୂମିରେ ଜନସମାଗମ ହୋଇଛି। ସହରରେ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆକାଶବାଣୀ ସମ୍ବାଦ ସେବା ବିଭାଗ ପକ୍ଷରୁ ବର୍ଷ ଶେଷ ଅବସରରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହେବ। କାର୍ଯ୍ୟକ୍ରମର ଶୀର୍ଷକ ହେଉଛି 2024 ଦ ଇୟର୍ ଦାଟ୍ ୱାଚ୍ ଦ ମେମୋରିଜ୍ ଦାଟ୍ ରିମେନ୍ସ। ଇଂରାଜୀରେ ପ୍ରସ୍ତୁତ 30 ମିନିଟ୍ ଅବଧିର ଏହି କାର୍ଯ୍ୟକ୍ରମ 100.1 FM ଗୋଲ୍ଡ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସିରେ ଆଜି ରାତି 8:00 ପ୍ରସାରଣ କରାଯିବ। ଆକାଶବାଣୀ ସମ୍ବାଦର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ଆକାଶବାଣୀ ଏୟାର ଓ ନ୍ୟୁଜ୍ ଅନ୍ ଏୟାର୍ରେ ପ୍ରସାରଣ କରାଯିବ। ସନ୍ତୋଷ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ପଶ୍ଚିମବଙ୍ଗ ଏବଂ କେରଳ ମଧ୍ୟରେ ମୁକାବିଲା ହେବ। ଆଜି ରାତି 7:30 ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ତୋଷ ଟ୍ରଫିର ପ୍ରଥମ ସେମିଫାଇନାଲରେ ପଶ୍ଚିମବଙ୍ଗ 4-2 ସର୍ଭିସେସ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ଦ୍ୱିତୀୟ ସେମିଫାଇନାଲରେ କେରଳ 5-1 ମଣିପୁରକୁ ପରାସ୍ତ କରିଥିଲା। ଛତିଶଗଡ଼ର ରାୟପୁରରେ ଆୟୋଜିତ 24ତମ ଜାତୀୟ ବନବାସୀ କ୍ରୀଡ଼ା ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଛି। ଆଜି ଅନୁଷ୍ଠିତ ହୋଇଥିବା ଫୁଟବଲର ଫାଇନାଲ ମ୍ୟାଚ୍ରେ କେରଳକୁ ଟ୍ରାଇବେକରରେ 4-1 ହରାଇ ସାନ୍ତାଳ ପ୍ରଗଣା ଚାମ୍ପିୟନ ହୋଇଛି। ଝାଡ଼ଖଣ୍ଡ ଦଳ ତୃତୀୟ ସ୍ଥାନରେ ରହିଛି। ଏହି ପ୍ରତିଯୋଗିତାରେ ମୁଖ୍ୟତଃ ଫୁଟବଲ ଓ ତୀରଚାଳନା କ୍ରୀଡ଼ା ଅନୁଷ୍ଠିତ ହୋଇଥାଏ। ଏହି ପ୍ରତିଯୋଗିତାରେ ଦେଶର 9 ରାଜ୍ୟର 587 ଜଣ ଅନୁସୂଚିତ ଜନଜାତି ବର୍ଗର ବାଳକ ଓ ବାଳିକାମାନେ ଅଂଶଗ୍ରହଣ କରିଥିଲେ। ବନବାସୀ କଲ୍ୟାଣ ଆଶ୍ରମର ଜାତୀୟ ସଭାପତି ସତ୍ୟେନ୍ଦ୍ର ସିଂ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତୀୟ ଆଇନ ଢାଞ୍ଚାକୁ ଆଧୁନିକ ଓ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ 2024 ଅଣାଯାଇଛି ଗୁରୁତ୍ୱପୂର୍ଣ୍ଣ ଆଇନଗତ ସଂସ୍କାର। ଭାରତୀୟ ମହାକାଶ କ୍ଷେତ୍ର ପାଇଁ 2024 ଗୁରୁତ୍ୱପୂର୍ଣ୍ଣ ଥିଲା କହିଲେ କେନ୍ଦ୍ର ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ। ଭାରତ ନେପାଳ ସାମରିକ ଅଭ୍ୟାସ ସୂର୍ଯ୍ୟକିରଣର ଅଷ୍ଟାଦଶ ସଂସ୍କରଣ ଆଜି ନେପାଳରେ ଆରମ୍ଭ। ସମଗ୍ର ବିଶ୍ୱରେ ନବବର୍ଷ 2025 ପାଇଁ ଆରମ୍ଭ ହୋଇଛି ସ୍ୱାଗତ ଉତ୍ସବ ଏବଂ ସନ୍ତୋଷ ଟ୍ରଫି ଟାଇଟଲ ହାସଲ ପାଇଁ ଆଜି ପଶ୍ଚିମବଙ୍ଗ ଓ କେରଳ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।